ଜଗନ୍ନାଥଙ୍କ ସେବକ ପଣ୍ଡାମାନେ ସାରା ଭାରତ ଭ୍ରମଣ କରୁଥିଲେ ଜଗନ୍ନାଥଙ୍କ ମହିମାର ପ୍ରଚାର ପାଇଁ। ସେହିଭଳି ଜଣେ ପଣ୍ଡାଙ୍କର ସାକ୍ଷାତ ହୋଇଥିଲା ରାଜସ୍ଥାନର ରାଜକୁମାରୀ ଭାନୁପ୍ରିୟାଙ୍କ ସହିତ। ବିଷ୍ଣୁଭକ୍ତ ରାଜକୁମାରୀଙ୍କଠାରୁ ଆତିଥ୍ୟ ଓ ଦକ୍ଷିଣା ଗ୍ରହଣ କରିବା ପରେ ପଣ୍ଡା ଜଣକ ଆଶା କରୁଥିଲେ ଜଗନ୍ନାଥଙ୍କ ପାଇଁ ମୂଲ୍ୟବାନ ଉପହାର ନେବା ପାଇଁ, କିନ୍ତୁ ରାଜକୁମାରୀ ଦେଇଥିଲେ ତାଙ୍କ ହାତଲେଖା ଚିଠିଟିଏ ମାତ୍ର। ମନ୍ଦିର ପାଇଁ ମୂଲ୍ୟହୀନ ଭାବି ଚିଠିଟିକୁ ଭୁଲି ଯାଇଥିବା ପଣ୍ଡା ଜଣଙ୍କ ସ୍ୱପ୍ନରେ ଆସି ଭର୍ତ୍ସନା କରିଥିଲେ ପ୍ରଭୁ ଜଗନ୍ନାଥ ଓ ପରଦିନ ଚିଠିଟିକୁ ମନ୍ଦିରରେ ଜମା କରିବାକୁ ଆଦେଶ ଦେଇଥିଲେ। ପଣ୍ଡା ଜଣକ ଚିଠିଟିକୁ ଖୋଜି ବାହାର କରି ପଢ଼ିଥିଲେ ଓ ବୁଝିପାରିଥିଲେ ଚିଠିଟିର ମୂଲ୍ୟ। ଭାନୁପ୍ରିୟାଙ୍କ ଚିଠି।
ଜଳ ଅପର